वासुदेवाय। श्रीमद्भागवतम एकादश स्कंध अष्टादश अध्याय श्लोक तेरह। श्री भगवान उवाच ब्रह्मचर्यं तपःशौचं संतोषो बोधसौहृदं गृहस्थस्यापितो बन्धो सर्वेषां मदुपासनम्। तेणु एकादश स्कंध सप्तदश अध्याय पर्यंत आलोचना करते सप्तश अध्याय भगवान उद्धव को ब्रह्मचर्य और गृहस्थ धर्म विषय वर्णना कर वर्णाश्रम धर्म तेनालीर प्रसिद्ध श्लोक थे आचार्य मांग बुझानिया नाव मनीत करीचि न मत बुद्धि आश्रियत सर्वदेवमय गुरु। तेनाली अष्टादश अध्याय बानप्रस्थ और सन्यासी धर्म विषय वर्णना कर वानप्रस्थ कहले जड़े आयुर विश्वनाथ चकुर कहते आयु तृतीय भाग पंचसप्तति वर्ष पर्यंत आयुषर आयुष को मनुष्य आयुष को चार भाग व्यक्त कर पचीस पचीस कर पचीस वर्ष ब्रह्मचारी पचीस वर्ष गृहस्थ पचीस वर्ष भानुप्रस्थ पचीस वर्ष सन्यास। तेणु आयुर तृतीय भाग पंचहत्तर वर्ष मैं पचास वर्ष पर गला पर जो वनवास बन रे सन्यास करेंगे। तेणु वनवास विभिन्न प्रकार सब रही यदि उद्धव पचार प्रभु वानप्रस्थ जी से जीवन जापन करेंगे ना यही भाव जीवन जापन करेंगे। ग्रीष्म कौन करेंगे एसी लगे शोन चारिपटे निया लगे मजे रही तपस्या कर भगवान को ध्यान करेंगे। हरे कृष्णा कृष्णा हरे 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 राम 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 हरे हरे। शीत दिन रूम हिटर ने चार थंडा जल से बुड़क भगवान आराधना करेंगे। प्रश्न कथा पड़े उत्तर प्रश्न उत्तर दिया आगे सुनी सारा कहीं क्या कर तेणु ये भाव में मनुष्य जीवन टा तपस्या उद्दिष्ट ना से इंद्र तृप्ति लग रही थे भौतिक जगत गुरी बोलते भौतिक जगत उद्धार पाइबा व्यवस्था करपस्या करेंगे। तेनालीटा लोक मैंने बुझीपारे ना कहीं कले यही जगत घूरी बुलव ये इंद्रिय तृप्ति तेणुक तपस्या व्यवस्था सब कर तेणु ब्रह्मचर्य आला गृहस्थ गला वनपृष्ठ सन्यास सन्यास मान आड़ाकड़ी नियम सब रही तेणु ये भाव में विभिन्न नियम सब रही कि सन्यास मान वनपृष्ठ मान सतट गृह भिक्षा कर चलिए अधिक भिक्षा से ग्रहण करेंगे ना भविष्य किचे ना ये भाव सब नियम सब रही तेनाली तो नियम कही अंतिम कहते कार कौरे सब अधिकार अच्छे किए कौटा कर तेणु वर्तमान से कहते ये ब्रह्मचर्य तपशौच संतोष भूत सौहृदम तेरह श्लोक से कहते जो वानप्रस्थर ब्रह्मचर्य ब्रह्मचर्य धर्म हूँ कौन ना से ब्रह्मचर्य पालन करेंगे तपस्या करेंगे शौच अंतर्बह शौच बाह्य शौच करेंगे संतोष जी मिले संतुष्ट एवं भूत सौहृदम भूत सौहृदम कह जीव प्रति दया हृदयता जन दुख पड़ी कमी साहय कर सब भूत सौहृदम ଏବଂ ଗୃହସ୍ଥର ଧର୍ମ ହେଉଛି ଗୃହସ୍ଥାପି ଋତୁ ଗନ୍ଧୁ ପତ୍ନୀ ଯିଏ ଗ୍ରହଣ କରିବେ ଗୃହସ୍ଥ ପତ୍ନୀ ଋତୁବତୀ ହେଲେ ତାର ସଙ୍ଗ କରିବେ ତେଣୁ ଏଇଭଳି ଭାବରେ ଯେଉଁ ଚାରି ବର୍ଣ୍ଣ ଏବଂ ଚାରି ଆଶ୍ରମ ବ୍ୟବସ୍ଥା କରାଯାଇଛି ଆର ଅନ୍ତିମ ଉଦ୍ଦେଶ୍ୟ ହେଉଛି କ'ଣ ନା ଅନ୍ତିମ ଉଦ୍ଦେଶ୍ୟ ହେଉଛି ସେ କେମିତି ପ୍ରବୃତ୍ତି ମାର୍ଗରୁ ନିବୃତ୍ତି ମାର୍ଗକୁ ଆସିବ ସମସ୍ତଙ୍କର ପ୍ରବୃତ୍ତି ପାଇଁ ରହିଛି ପ୍ରବୃତ୍ତି ପାଇଁ ଆସକ୍ତି ରହିଛି ଇନ୍ଦ୍ରିୟ ଉପଭୋଗ କରିବେ ଏସବୁ ଜିନିଷ ପାଇଁ ସମସ୍ତଙ୍କର ଆସକ୍ତି ରହିଛି କିନ୍ତୁ ବୈଦିକ ରୀତିନିୟମ ଅନୁସାରେ ଯଦି ଜଣେ ସେଇଭଳି ଭାବରେ ଜୀବନଯାପନ କରିବେ ତାହେଲେ ଅନ୍ତିମରେ ସେମାନେ ନିବୃତ୍ତି ମାର୍ଗକୁ ଆସିବେ ତେଣୁ ଏଇଭଳି ଭାବରେ 18 ଅଧ୍ୟାୟରେ ଭଗବାନ କହିସାରିଲା ପରେ 19 ଅଧ୍ୟାୟରେ ସବୁ ନିଜ ଗ୍ରନ୍ଥ ଯେଉଁ ପାଳନ କରାଯିବ ଭଗବାନଙ୍କୁ କିଭଳି ଭାବରେ ଜଣେ ଏସବୁ ପାଳନ କରିବେ ଜୀବନଯାପନ କରିବେ ତେଣୁ 19 ଅଧ୍ୟାୟରେ ଭଗବାନ କହୁଛନ୍ତି ଯେ ଯୋ ବିଦ୍ୟା ଶ୍ରୁତ ସମ୍ପନ୍ନ ଆତ୍ମାବାନ ନାନୁମାନିକ ମାୟା ମାତ୍ର ମିଦଂ ଜ୍ଞାତ୍ୱା ଜ୍ଞାନଂ ଚ ମୟି ସନ୍ୟସୀ ଆତ୍ମତତ୍ତ୍ୱ ଏସବୁକୁ ଅନୁଭବ କରି ଶାସ୍ତ୍ର ଜ୍ଞାନ ସମ୍ପନ୍ନ ହେଇ କେବଳ ପରୋକ୍ଷ ଜ୍ଞାନରେ ଲବନି ନିଜେ ସେଟାକୁ ଅନୁଭବ କରିବାର ଅଛି ତାହେଲେ ସେମାନେ ଏଇ ଭଗବାନଙ୍କୁ ଅନୁଭବ କରିପାରିବେ ବିଶେଷ ଭାବରେ 19 ଅଧ୍ୟାୟରେ ଜ୍ଞାନୀମାନଙ୍କର ସାଧନା ତ୍ୟାଗ ଭକ୍ତଗଣଙ୍କର ଜ୍ଞାନୀମାନଙ୍କର ଯେଉଁ ସାଧନ ହେଉଛି ତ୍ୟାଗ କରିବେ ସବୁ ଜ୍ଞାନୀମାନେ ଭକ୍ତଗଣଙ୍କର ହେଉଛି ଭକ୍ତି ଏବଂ ଯୋଗୀଗଣଙ୍କର ଯମ ନିୟମ ଏସବୁ ବିଷୟରେ ବର୍ଣ୍ଣନା କରାଯିବ 19 ଅଧ୍ୟାୟରେ ଜ୍ଞାନୀ ଭକ୍ତ ଏବଂ ଯୋଗୀ ତିନି ପ୍ରକାର ଯେମିତି କୁହାଯାଇଛି ଯେଉଁମାନେ ତତ୍ତ୍ୱବିତ୍ ସେମାନେ ଭଗବାନଙ୍କୁ ଏଇଭଳି ଭାବରେ ଜାଣନ୍ତି ବ୍ରହ୍ମେତି ପରମାତ୍ମେତି ଭଗବାନ ଇତି ଶବ୍ଦତେ ଜ୍ଞାନୀମାନେ ଭଗବାନଙ୍କୁ ବ୍ରହ୍ମ ବୋଲି ଜାଣନ୍ତି ଯୋଗୀମାନେ ଭଗବାନଙ୍କୁ ପରମାତ୍ମା ରୂପରେ ଜାଣନ୍ତି ଏବଂ ଭକ୍ତମାନେ ଭଗବାନ ରୂପରେ ଜାଣନ୍ତି ତେଣୁ ଏଇ ଜ୍ଞାନ ଯୋଗ ଏବଂ ଭକ୍ତି ଆ ଭିତରେ ଶ୍ରେଷ୍ଠ ହେଉଛି ଭକ୍ତି ତେଣୁ ଉଦ୍ଧବ କହୁଛନ୍ତି ଉଦ୍ଧବ କହୁଛନ୍ତି ଦଷ୍ଟଂ ଜନଂ ସମ୍ପତିତଂ ବିଳେସ୍ମିନ୍ କାଳାହୀନା କ୍ଷୁଦ୍ର ସୁଖ ଋତସନ୍ ସମୁଦ୍ଧରେଣଂ ରୂପୟାପବର୍ଗୈ ବଚୋଭିରାସିଂଚ ମହାନୁଭବ ପ୍ରଭୁ ଶୁଦ୍ଧ ଭକ୍ତି ଯୋଗ ଦ୍ୱାରା କୃତକାର୍ଯ୍ୟ ହେବା ନା ଜ୍ଞାନ ଯୋଗ ନା ଜ୍ଞାନ ଯୋଗ କରି ବ୍ରହ୍ମର ଆଶ୍ରୟ ନେବା ନା କେଉଁ କିଭଳି ଭାବରେ ଆମେ କରିବୁ ଆମେ ତ ପ୍ରଶ୍ନ କରୁଛନ୍ତି ଦଷ୍ଟଂ ଜନଂ ସମ୍ପତି ତ ବିଳେସ୍ମିନ୍ ଆମେ ଦଷ୍ଟ ହେଇକି ରହିଛୁ ଦଷ୍ଟ କାହା ଦ୍ୱାରା ଦଷ୍ଟ ହେଇଛନ୍ତି ନା କାଳାହୀନା ସମୟ ରୂପକ ସର୍ପ ଦ୍ୱାରା ସେ ଦଂଶିତ ହେଇଛନ୍ତି କେମିତି ଜାଣନ୍ତି ଦଂଶିତ ହେଇଛନ୍ତି ନା କ୍ଷୁଦ୍ର ସୁଖ ଦର୍ଶନ କ୍ଷୁଦ୍ର ସୁଖ ଯେଉଁ ରହିଛି ଇନ୍ଦ୍ର ସୁଖ ତା ପାଇଁ ଲାଳାୟତ ହେଇକି ରହୁଛନ୍ତି ସେଇ ବିଲେସ୍ ସାପର ବିଲରେ ଯେମିତି ଜଣେ ମୂଷା ପଶିଗଲେ ବା ମୂଷାର ଗତରେ ସାପ ପଶିଗଲେ ମୂଷା ଜୀବନ ହରାଏ ସେଇଭଳି ଭାବରେ ଆମେ ବର୍ତ୍ତମାନ ସର୍ପର ସେ ଗହରରେ ଆମେ ପଶି ଆମେ ଦଂଶିତ ହେଇକି ରହିଛେ ତେଣୁ ଉଦ୍ଧବ ପ୍ରାର୍ଥନା କରୁଛନ୍ତି ପ୍ରଭୁ ସମୁଦ୍ରେଣ କୃପୟାପବର୍ଗେଇ ମୋତେ ଉଦ୍ଧାର କରନ୍ତୁ କୃପା କରି ଉଦ୍ଧାର କରି କେଉଁଠିକୁ ନେବି ନା ଅପବର୍ଗ ଅପବର୍ଗ ରାସ୍ତାକୁ ନେବେ କେମିତି ଉଦ୍ଧାର କରିବି ନା ବଚ ବେରାସି ଯେ ମହାନୁଭବ ଆପଣଙ୍କର ବଚନ ଦ୍ୱାରା ଆପଣଙ୍କର ଜ୍ଞାନ ଦ୍ୱାରା। ତେଣୁ ଭଗବାନ ଜ୍ଞାନ ଏବଂ ବିଜ୍ଞାନ ଏସବୁ ପ୍ରଦାନ କରୁଛନ୍ତି 19 ଅଧ୍ୟାୟରେ। ତେଣୁ ଜ୍ଞାନ କହିଲେ ଯେଉଁ ପରୋକ୍ଷ ଜ୍ଞାନ, ଏବଂ ବିଜ୍ଞାନ କହିଲେ ଅନୁଭବ, ଯେ ସେଇଟାକୁ ଅନୁଭବ କରିବେ। ତେଣୁ ଭଗବାନ କହୁଛନ୍ତି ଏ ଉଦ୍ଧବ, ଶ୍ରୁତି ପ୍ରତ୍ୟକ୍ଷ ଐତିହ୍ୟ ଅନୁମାନ ଚତୁଷ୍ଟୟମ୍ ପ୍ରମାଣେଷୁ ଅନବସ୍ଥାନାତ୍ ବିକଳ୍ପାତ୍ ବିରଜ୍ୟତି। ଚାରି ପ୍ରକାର ପ୍ରମାଣ ରହିଛି। ଗୋଟେ ହେଉଛି ଶ୍ରୁତି, ଶ୍ରୁତି କହିଲେ ବେଦ, ଉପନିଷଦ, ପୁରାଣ ଇତ୍ୟାଦି। ପୁରାଣ ଶ୍ରୁତି ନୁହଁ, ପୁରାଣ ହେଉଛି ସ୍ମୃତି। ପ୍ରତ୍ୟକ୍ଷ, ପ୍ରତ୍ୟକ୍ଷ କହିଲେ ନିଜ ଆଖିରେ ଦେଖୁଛ। ଐତିହ୍ୟ ହେଉଛି ଇତିହାସ, ଅନୁମାନ ଅନୁମାନ କରିବା। ଏ ଚାରୋଟି ଯେଉଁ ରହିଛି ପ୍ରମାଣ, ତା ଦେହରେ ପ୍ରମାଣ ସେ ଅନବସ୍ଥାନ ବିକଳ୍ପାତ୍ ବିରଜିତ। ଏଇ ଚାରୋଟି ପ୍ରମାଣ ଦ୍ୱାରା ଆମେ କେମିତି ଏଇ ନିବୃତ୍ତି ମାର୍ଗକୁ ଆସିବା, ଏଇଟା ଚେଷ୍ଟା କରିବା କଥା। ଏଥିରେ ବିଶେଷ ଭାବରେ ବୈରାଗ୍ୟ ବିଷୟରେ କହୁଛନ୍ତି, କେମିତି ଶ୍ରୁତିରେ ଶ୍ରୁତିରେ କେମିତି ବର୍ଣ୍ଣନା କରାଯାଉଛି ଏ ଭୌତିକ ଜଗତ ବିଷୟରେ, ଭଗବାନ ବିଷୟରେ। ଇତିହାସକାରମାନେ ମଧ୍ୟ ବିଭିନ୍ନ ପ୍ରକାର କଥା କହୁଛନ୍ତି, ଏବଂ ମହାଜନମାନଙ୍କ ବିଷୟରେ ମଧ୍ୟ କୁହାଯାଉଛି। ଅନୁମାନ କରିବେ ଯେ ଏ ଭୌତିକ ଜଗତ ହେଉଛି ସବୁବେଳେ ପାଇଁ ରହିବ ନାହିଁ, ଇଏ ହେଉଛି କ୍ଷଣସ୍ଥାୟୀ। ଏହିଭଳି ଭାବରେ ଶ୍ରୁତି ପ୍ରତ୍ୟକ୍ଷ, ପ୍ରତ୍ୟକ୍ଷ ମାନେ ଆମେ ଦେଖୁଛେ ଯେ ଲୋକ ମୃତ୍ୟୁବରଣ କରୁଛନ୍ତି। ତେଣୁ ଏସବୁ ଗୁଡ଼ାକ ସାର୍ବକାଳିକ ଅବସ୍ଥାନ ଅଭାବ ହେତୁ ଅନ୍ୟ ଯେଉଁ ଭୌତିକ ଜଗତର ସବୁ ପାଇଁ ରହିବ ନାହିଁ। ତେଣୁ କେମିତି ଏ ପ୍ରପଞ୍ଚରୁ ଏ ଭୌତିକ ଜଗତ ଉଦ୍ଧାର ହେବ, ସେଟା ପାଇଁ ଚେଷ୍ଟା କରିବ। ତେଣୁ ତମେ ଭକ୍ତି ମାର୍ଗ ଅବଲମ୍ବନ କଲେ ତମେ ଏ ନିବୃତ୍ତି ମାର୍ଗକୁ ଆସିପାରିବ। ତେଣୁ ବିଭିନ୍ନ ପ୍ରକାର ଉପାୟ ସବୁ ରହିଛି, ତା ଦେହରେ ବିଶେଷ ଭାବରେ ଆଦର ପରିଚର୍ଯ୍ୟାୟାଂ ସର୍ବାଙ୍ଗୈ ଅଭିବନ୍ଦନମ୍ ମଦ୍ଭକ୍ତ ପୂଜାଭ୍ୟଧିକା ସର୍ବଭୂତିଷୁ ମନ୍ମତି ମଦର୍ଥେ ସଙ୍ଗଚେଷ୍ଟା ଚ ବଚସା ମଦ୍ଗୁଣୈରଣମ୍ ମର୍ଯ୍ୟାର୍ପଣଂ ଚ ମନସା ସର୍ବକାମ ବିବର୍ଜନମ୍। ଏଇଭଳି ଭାବରେ ବିଭିନ୍ନ ଉପାୟ ଭଗବାନଙ୍କୁ ଭକ୍ତି ମାଧ୍ୟମରେ ବର୍ଣ୍ଣନା କରାଯାଉଛି। ଆଦର ପରିଚର୍ଯ୍ୟାୟାଂ, ଭଗବାନଙ୍କ ଯେଉଁ ପୂଜା ସବୁ କରୁଛ, ପରିଚର୍ଯ୍ୟା ବିଭିନ୍ନ ପ୍ରକାର ଯେଉଁ ଆରାଧନା ସବୁ ହେଉଛି, ବିଶେଷ ଭାବରେ ମଦ୍ଭକ୍ତ ପୂଜା ଭେଦିକ, ମୋର ଭକ୍ତି ମୋର ପୂଜା ଅପେକ୍ଷା ମୋର ଭକ୍ତର ପୂଜା ହେଉଛି ଅଧିକ, ଏବଂ ସର୍ବଭୂତେଷୁ ମନ୍ମତି, ସବୁ ଜୀବଙ୍କଠାରେ ମନ୍ମତି, ସବୁ ଜୀବରେ ଭଗବାନ ଅଧିଷ୍ଠାନ କରୁଛନ୍ତି, ଏଇ ବିଷୟ ଚିନ୍ତା କରିବ। ତେଣୁ ଯେଉଁ ଭଗବାନ କଥା ଏଇଟାକ ସବୁବେଳେ ଶ୍ରବଣ କରିବ। ଅମୃତ ରୂପ ଯେ ଆମର କଥା, ସେଇ କଥା ସମୟର ଠାରୁ ଆହୁରି ଅତି ମାଧୁର୍ଯ୍ୟବତୀ ରାସାଦି ସମ୍ବନ୍ଧୀୟ କଥା ଅତି ଶ୍ରଦ୍ଧା ସହିତ ପୂଜା ହେଇଥିବ, ଭକ୍ତିର ପୂଜା ଅଧିକ। ମୋଠାରୁ ମୋର ପୂଜା ଠାରୁ ମୋ ଭକ୍ତ ପୂଜା କାହିଁକି ନା, ମୋର ଭଗବାନ କଥା ଭକ୍ତମାନେ ଆଲୋଚନା କରନ୍ତି, ଭଗବାନଙ୍କ ରାସଲୀଳା ଇତ୍ୟାଦି ସବୁ କଥା। ତେଣୁକରି ଭଗବାନଙ୍କ ପୂଜା ଅପେକ୍ଷା ଭଗବାନ ଭକ୍ତଙ୍କର ପୂଜା ଆହୁରି ଅଧିକ। ତେଣୁ ବିଭିନ୍ନ ଉପାୟ ଦେଉଛନ୍ତି କେମିତି ଜଣେ ନିୟମ ସବୁ ପାଳନ କରିବ, ଅହିଂସା ସତ୍ୟ ନସ୍ତେୟ। ତାପରେ ବିଭିନ୍ନ ସବୁ ପ୍ରଶ୍ନ ପଚାରୁଛନ୍ତି ଉଦ୍ଧବ ଭଗବାନ, ଅନେକ ପ୍ରଶ୍ନ ପଚାରୁଛନ୍ତି। ପ୍ରଭୁ ଜନ୍ମ କତିବିଧ, प्रोक्तो नियम बारिकर्षण क सम को दम कृष्ण का दीक्षा ज्योति प्रभु प्रभु ये सब जो रही कते प्रकार जम रही जो दृष्टांत जो करा कहले जम नियम इत्यादि रही जम नियम कौन कौन तापर सम दम इत्यादि जो कथा आप कहले कौन से सब जिन सम दम प्रतीक्षा धूति दान दान कौन तप कौन शौर्य कौन सत्य कौन सत्य भाषण कौन त्याग कौन धन कौन चेष्टा कौन यज्ञ कौन दक्षिणा कौन ये विभिन्न प्रकार प्रश्न सब प्रत्यक्ष तेणु भगवान तार सब उत्तर सब दौर संक्षेप सब उत्तर दौर तेणु आधेरे मुख्य कथा होची जे अंतिम रे भगवान कहिबे जे सब गोटे गोटे प्रश्न सम कौन दम कौन सब कह सम मनिष्ठता बुद्धि सम हो बुद्धि भगवान से चिंता करवा ये सम दम हूँ इंद्रिय संयम ये गोटे गोटे कर प्रश्न सब उत्तर दे कि भगवान सब तार उत्तर दे गुण और दोष विषय अंतिम लास्ट को आसव कौटा कले गुण कौटा कले दोष तेनाली विषय कोड़ी अध्याय उद्धव कौन प्रश्न पचारे ये भगवान सब प्रश्न उत्तर जो देखते भी उद्धव पचारे कौटा ଧନ କେଉଁଟା କଲା ଯଜ୍ଞ କଲା ଦକ୍ଷିଣା ଏସବୁ ପଚାରିଲେ ତାପରେ ପୁଣି ପଚାରୁଛନ୍ତି ଗୃହ କାହାକୁ କୁହାଯିବ ସୁଖ କାହାକୁ କୁହାଯିବ ଧର୍ମ ଦୁଃଖ କାହାକୁ କୁହାଯିବ ଏସବୁ ମଧ୍ୟ ପ୍ରଶ୍ନ ପଚାରୁଛନ୍ତି ସେ ପ୍ରଶ୍ନର ଉତ୍ତର ଭଗବାନ ସବୁ ଦେଉଛନ୍ତି ଏଭଳି ଭାବରେ 19 ଅଧ୍ୟାୟରେ ଏ ପ୍ରଶ୍ନର ଉତ୍ତର ବିଷୟରେ ବର୍ଣ୍ଣନା କରାଯାଇଛି ଜୟ ଶ୍ରୀମଦ ଭାଗବତମ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଅନନ୍ତ କୋଟି ବୈଷ୍ଣବ କି ଗାଏ ଗୌର ପ୍ରମାନନ୍ଦେ ଆମର ବରିଷ୍ଠ ଶୁଭ ସ୍ୱାମୀ ଦର୍ଶନ ଦାନ ସେ